ତେଣୁ କାହିଁକି ନା ଦେଖିବା ଭଗବତ ଆର ମଧ୍ୟରେ ସବୁ ପ୍ରଶ୍ନକୁ ସେ ସବୁ ଖଣ୍ଡନ କରିଛନ୍ତି, ସବୁ ଯୁକ୍ତିକୁ ଖଣ୍ଡନ କରିଛନ୍ତି। ଏଇ ଯେଉଁ ବିକଶନ ଯୁକ୍ତି କରିଥିଲେ ଯେ ବିପଦୁଷ୍ଟ ସରଣ ରୋମହସ୍ତ ଗାଁରେ ଜ୍ଞାନିବା ସଂସ୍କୃତି ରାସ୍ତା ଆତ୍ମଚୟ କରିପାରିବେ, ଏଭଳି ପରିସ୍ଥିତି ହେଇଛି। ସେମାନେ ଦୁଃଖରେ ଅଭିଭୂତ ହେଇଯାଇଛି, ତାଙ୍କର ଆଉ ଠିକ ଭାବରେ କେମିତି କାର୍ଯ୍ୟ କରୁଛନ୍ତି। ଯେଉଁମାନେ ବିପଦ ସବୁ ରହୁଛି ବା ଏସବୁ ପରିସ୍ଥିତି ଦେଖିକିରି ବିପଦ ପରିସ୍ଥିତି ଦେଖିକିରି ସେଇଭଳି ଆସିବ, ସେଇଭଳି ସ୍ଥିତି ଆସିବ, ସେଇଭଳି ମନେ ଆମର ଚିନ୍ତାଧାରା ଆସିବ। ଯେତେବେଳେ ଆମେ ଗୋଟେ ଭୟ ଆସିଲା, ଭୟ ଆମେ ପ୍ରକୃତ ଭୟ କାହିଁକି ଆସୁଛି, ପ୍ରକୃତରେ ଆମର ଭୟ ଆସିବାର କାହିଁ, କେମିତି ଆମେ ଶୋଇଛେ, ନିଦ୍ରାଣ ଯାଇଛେ ଶୋଇଛେ, ନିଦ୍ରାଣ ସ୍ୱପ୍ନ ଦେଖୁଛେ ଯେ ଆମକୁ ବାଘ ଖାଇଦେଲାଣି, ଭୟ ଆସୁଛି। କିନ୍ତୁ ପ୍ରକୃତରେ ଆମର ଭୟ ଆସିବା କଥା, ଭୟ ଆଉ ନିଦ୍ରାଣ ଯେମିତି ଭୟ ଆସୁଛି, ନିଦ ଭାଙ୍ଗି ଯାଉଛି, ସ୍ୱପ୍ନ ଯେତେବେଳେ ଭାଙ୍ଗି ଯାଉଛି ଆମେ ମଧ୍ୟ ଭୟ ସ୍ୱପ୍ନ ତେଣୁ ଭୌତିକ ଜଗତରେ ଏଇ ଯେଉଁ ପରିସ୍ଥିତି କିଏ ହେଉଛି ମୋହ, ମୋହ ଗୋଟେ ନିଦ୍ରା ତମର ଇଏ ତମର ପ୍ରଭାବ ହେଉଛି ଚିନ୍ତା ହେଉଛି ବିପରୀତ ସବୁ ଲାଗୁଛି। ତାହେଲେ ସ୍ୱାମୀ ବଳଦେବ ଦର୍ଶନ ଏଇ ପ୍ରଶ୍ନର ଉତ୍ତର ଏଇ ରହିଛି ଆଉ ପୂର୍ବ ଶ୍ଳୋକ ଏବଂ ଏଇ ଶ୍ଳୋକ ଏଇ ସ୍ଥିତିର ମାନେ ଭଗବାନ ତାର ମାନେ ଏଇଟା ଖଣ୍ଡନ କରିଛନ୍ତି, ଯୁକ୍ତି ଖଣ୍ଡନ କରିଛନ୍ତି ଦ୍ୱିତୀୟ ଅଧ୍ୟାୟ ଏକତିରିଶ ଶ୍ଳୋକରେ କହିଛନ୍ତି ଯେ ଯଦିଚ୍ଛା ଚନ୍ଦନ ସ୍ୱଧର୍ମ ଚାବେକ୍ଷ ନୁ ନରସ ଧାରଣା ବିଦ୍ୟା ସେ ଅନ୍ୟ ଦେଶ ଏକାଠିନା ବିପଦୁଷ ଶରୀରରେ ଯାଏ ମୋର ଶରୀର ଅପମାନ ହେଉଛି, କିନ୍ତୁ ଭାବନା ଯେଉଁମାନେ କ୍ଷତ୍ରିୟ ସେ ସ୍ୱଧର୍ମ ଚାଲୁ କ୍ଷତ୍ରିୟ ଧର୍ମ କ'ଣ ଅଷ୍ଟମ ସଭ୍ୟ ମନା କରାଯାଇଛି। ଅଷ୍ଟମ ସଭ୍ୟରେ ବ୍ରାହ୍ମଣ କ୍ଷତ୍ରିୟ ବୈଶା ଶୁଦ୍ରା ଶୁଦ୍ରାଣାଂଚ ପ୍ରତ୍ୟେକ ବ୍ରାହ୍ମଣିକ ଯୋଗଦାନ ସେବା ପ୍ରଭୁ ଚାଳିଶ କ୍ଷତ୍ରିୟ ଧର୍ମ କ'ଣ କ୍ଷତ୍ରିୟ ଧର୍ମ ହେଉଛି କ'ଣ ଶୌଚ ଦେଇ ଯୁଦ୍ଧ ଚାପ୍ୟ ପ୍ରାଣ ଦାନ ଦେଶର ଭାବ ସାକ୍ଷାତ୍ର କର୍ମ ଯୁଦ୍ଧରେ ପ୍ରାଣ କରି ସେଇଟା ହେଉଛି କ୍ଷତ୍ରିୟ ଧର୍ମ। ତେଣୁ କ୍ଷତ୍ରିୟ ରାଜା ଆମେ ଉପଯୁକ୍ତ ସେ ମମତା ଦଶ ହଜାର ଭାଗ କହିଛନ୍ତି ନାରାୟଣଙ୍କ ନରାଧିପ ନରାଧିପ ଗୋଟେ ରାଜା ଯେ ସେ ମନୁଷ୍ୟମାନଙ୍କୁ ସେ ହେଉଛି ଭଗବାନଙ୍କ ପ୍ରତିନିଧି ବିଶୁଦ୍ଧ ପ୍ରତିନିଧି, କାରଣ ତାର କ୍ଷତ୍ରିୟ ସ୍ପିରିଟ ରହିଛି, କ୍ଷତ୍ରିୟ ସ୍ୱଭାବ ରହିଛି। ବର୍ତ୍ତମାନ ଯେହେତୁ ଆମର ଧର୍ମ ଜାଣି ଯାଉଛି ସେଥିପାଇଁ ଯେ ରାଜା ହେବା କ୍ଷତ୍ରିୟ ଲୋକ ରାଜା ପାଠ, କିନ୍ତୁ ବର୍ତ୍ତମାନ ଆମର ଯେଉଁ ରାଜା ହେଉଛନ୍ତି ସେମାନେ କିଏ ଆମର ଭାଗବତ ବର୍ଣ୍ଣନା କରାଯାଏ ଦଶ ପାୟସ ରାଜା ଶୁଦ୍ରମାନେ ରାଜା ହେଉଛନ୍ତି କଳୁ ଶୁଦ୍ର ସମ୍ଭବା ଶୁଦ୍ରମାନେ ଯେହେତୁ ରାଜା ହେଉଛନ୍ତି ସେମାନଙ୍କର ଯୁଦ୍ଧ କରିବାର ସ୍ପିରିଟ ନାହିଁ ବା ସ୍ୱଭାବ ନାହିଁ, ତାଙ୍କର ସେ ମନବୃତ୍ତି ନାହିଁ, ତେଣୁ ସେମାନେ କ'ଣ କରୁଛନ୍ତି ନା ଘରେ ଭିତରେ ରହିକି ସେମାନେ ଫୋନରେ ଯୁଦ୍ଧ ସମୟ ସେଟା କମ୍ପ୍ୟୁଟର ଦେଖିକି କିଛି ତାଙ୍କର କିନ୍ତୁ ଯୁଦ୍ଧ ହେବାର ହେଉଛି କ'ଣ ନା କ୍ଷତ୍ର ହେଉଛି ସେ ସାମ୍ନା ବୁଝିବେ ସାମ୍ନା ଯୁଦ୍ଧ କରିବେ ଯୁଦ୍ଧ ଯାହାକି ପଳାୟନ ହେଉଛି କ୍ଷତ୍ରିୟର ସ୍ୱଭାବ ଯୁଦ୍ଧରେ ସେମାନେ ପଳାୟନ କରିବେନି ଭଗବାନ କହିବେ ଉତ୍ତର ଦେବେ ଏଇ ସ୍ଥିତି ଖଣ୍ଡନ କରିଛନ୍ତି ଧର୍ମ ଯୁଦ୍ଧ ସେ ଅନ୍ୟ କ୍ଷତ୍ରିୟ ସେ ନବୁଥିଲେ ସ୍ୱଧର୍ମ ବିଚାର ଯଦି କ୍ଷତ୍ରିୟ ଜଣେ ତାର ସ୍ୱଧର୍ମ କ'ଣ ନା ଆମେ କହିବୁ ଶୌର୍ଯ୍ୟ ତେଜ ବୁଦ୍ଧି ଦାକ୍ଷ୍ୟ ଯୁଦ୍ଧ ଚାପିଏ ପଳାୟନ ଦାନ ଈଶ୍ୱର ଭାବସ୍ୟ କ୍ଷତ୍ର କର୍ମ କ୍ଷତ୍ରିୟ ସ୍ପିରିଟ ହେଉଛି କ'ଣ ନା ସେ ଯୁଦ୍ଧରେ ପଳାୟନ କରିବ ଯୁଦ୍ଧରେ ଆଗେ ଯେ ସେନାପତି ସେ ଆଗେ ପଳେଇବେ ତା ପଛରେ ସେନାମାନେ ରହିବେ ସେନାମାନେ ରହିବେ କିନ୍ତୁ ଯେହେତୁ ଆମର ପ୍ରକୃତ ଯେଉଁ ଧର୍ମ ମାନେ ଜ୍ଞାନି ହେଉଛି ସେଥିପାଇଁ ବର୍ତ୍ତମାନ ଯେଉଁ କ୍ଷତ୍ରିୟମାନେ ସେମାନେ ରାଜା ହେଇକି ମାନେ ଶୂଦ୍ରମାନଙ୍କୁ ରାଜା ଭୋଟ ଗଣତନ୍ତ୍ର ହେଇଛି ଯେଉଁମାନେ ଅଧିକା ଭୋଟ ଦେବେ ସେ ଭୋଟ ପାଇବେ ଯେଉଁଭଳି ଭାବରେ ବ୍ୟବସ୍ଥା କରିକିରି ଯଦି ଭୋଟ ଅଧିକା ପାଇଗଲେ ବର୍ତ୍ତମାନ ମାନେ ଆମେ ଦେଖିଲେ ଗଣତନ୍ତ୍ରରେ ମଧ୍ୟ ପ୍ରକୃତ ଯଦିଓ ଗଣତନ୍ତ୍ର ହେଇଛି କ'ଣ ନା ଅଧିକ ଲୋକ ଯାହାକୁ ସମର୍ଥନ କରିବେ ସେ ରାଜା ବା ସେ ସରକାର କରିବେ କିନ୍ତୁ ବର୍ତ୍ତମାନ ସେଇଟା ହେଇପାରୁନି କାହିଁକି ନା ଯେଉଁ দুইটি পার্টি যেহেতু রয়েছে, পলিটিক্যাল পার্টি দুইটি রাজনৈতিক রাজনৈতিক দল যদি রহব তাহলে যে অধিকার পাইবে সে রাজনীতি সে ঠিক আছে অধিকার করে পাইবে। কিন্তু সেটা নিয়ে হল আমাদের যদি কংগ্রেস সরকার যে হইছিলাম প্রকৃতরে কংগ্রেস 50% ভোট পাওয়া, কিন্তু যেহেতু বহুত দল রয়েছে রাজনৈতিক দল তেমন কংগ্রেস 30% ভোট পাই কিন্তু সে শাসন করবে, মানে গণতন্ত্রের জন্য উদ্দেশ্য হচ্ছে সেটাই পূরণ হইতে পারবে। গণতন্ত্র প্রকৃতরে অনুমোদিত শাস্ত্র অনুমোদিত শাসন পদ্ধতি, শাস্ত্র অনুমোদিত শাসন শাসন পদ্ধতি হচ্ছে ক্ষত্রিয় জাতি নারায়ণ তাকে যুদ্ধ করিবার স্বভাব রয়েছে বা তাকে স্পিরিট রয়েছে, তেমন জানে ক্ষত্রিয় মানুষ স্বধর্ম যা রক্ষা কারণ ক্ষত্রিয় ধর্ম হচ্ছে সে যুদ্ধ করিব, তেমন সেই নিজের স্বধর্মরে আমি যখন দেখিব স্বধর্ম আমি চাবি কি না বিকম কিন্তু আছে, তেমন বিকম তাকে আর ভেবেবের কম্পন সরল কম্পন আসে যদি অরুচিত মনে করে আছে এটি কইলি না বিপদ সরলমে রোম সংজ্ঞা আছে বড় কম্পন আসে সে কম্পন আছে কিন্তু জানে ক্ষেত্রীয় যে সে তো নিজের স্বধর্মকে কিছু তার কম্পন কে আছে স্বধর্ম চাবি কি না বিকম কিন্তু আছে ধারণা যুদ্ধ সে অনেক ক্ষেত্রে সে নাম ক্ষেত্রের আবার যুদ্ধ করিবার ছাড়া আমি নিশ্চয় কিছু নাই এটা হচ্ছে একটা স্থির আপনার সেটা বুঝে তা পছন্দ বুঝে অথবা রাক্ষসে স্বর্গম অথবা রাক্ষসে স্বর্গম বিদ্যা বা উদ্দেশ্য নেই তসমা নিশ্চয় কমতে যুদ্ধ নিশ্চয় এই নাম্বার পাইল না সে পাইল মুখ জানিবার কোটা কি
শরীরে আমরা যে চারিটি ভাগ রয়েছে
ଯେଉଁଟା କି ଆମର ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ଶୂଦ୍ର ଚାରି ବର୍ଣ୍ଣ ଚାରି ରହିଛି, ସେଭଳି ଭାବେ ଆମର ଶରୀର ମଧ୍ୟ ସେଭଳି ରହିଛି, ଚାରି ବର୍ଣ୍ଣ ରହିଛି। ଆମର ମସ୍ତିଷ୍କ ଯେଉଁ ରହିଛି ସିଏ କ'ଣ, ମସ୍ତିଷ୍କ ଆମର ସିଏ ଆମକୁ ବିପଦ ରଖିପାରିବ, କିନ୍ତୁ ଆମ ହାତଟା ଆମକୁ ବିପଦ ରକ୍ଷା କରୁଛି, ଆମର କାର୍ଯ୍ୟ କରୁଛି, ସେ ମସ୍ତିଷ୍କ ଶେଷ କରିବ, ମସ୍ତିଷ୍କ ବୁଦ୍ଧି ପ୍ରଦାନ କରିବ। ତେଣୁ ଇଏ ହେଉଛି ବ୍ରାହ୍ମଣ କାର୍ଯ୍ୟ, ହାତ ଦ୍ୱାରା ଆମର କିଛି ଯଦି ଅସୁବିଧା ହେଲା ବିପଦ ଆସିବା ତାହେଲେ ଆମେ ହାତ ଦ୍ୱାରା ନିଜକୁ ସୁରକ୍ଷା ପ୍ରଦାନ କରୁ, ଇଏ ହେଉଛି କ୍ଷେତ୍ରୀୟ କାର୍ଯ୍ୟ। ସେମିତି ଆମର ପାକସ୍ଥଳୀ ବା ପେଟ ଦ୍ୱାରା ଆମେ ଯେଉଁ ଖାଦ୍ୟ ସବୁ ଗ୍ରହଣ କରୁଛେ ସେ ଖାଦ୍ୟ ସମସ୍ତଙ୍କୁ ଶରୀର ସମସ୍ତ ଖାଦ୍ୟ ପ୍ରାପ୍ତ ହେଉଛି, ଇଏ ହେଉଛି ବୈଷୟିକ କାର୍ଯ୍ୟ। ଏବଂ ପାଦ ଦ୍ୱାରା ଆମେ ଯେମିତି ଚାହୁଁଛୁ ଯିବା ପାଇଁ ସେଠି ପାଦ ଆମକୁ ନେଉଛୁ, ଇଏ ହେଉଛି ସୁଦୂର କାର୍ଯ୍ୟ। ତେଣୁ ସମାଜରେ ଯଦି ଠିକ୍ ଭାବରେ ଏଇ ବର୍ଣ୍ଣ ଚାରି ବର୍ଣ୍ଣ ଚାରି ଆସନ ରହିବ ତାହେଲେ ସମାଜରେ ଠିକ୍ ଭାବରେ ଚାଲିପାରିବ। ଯେମିତି ଆମର ଶରୀରରେ ଆମର ଯେଉଁ ମସ୍ତିଷ୍କ ରହିଛି ବା ବୁଦ୍ଧି ଆମର ଆସୁଛି, ସେଥିରୁ ବୁଦ୍ଧି ଆମ ସବୁ ବୁଦ୍ଧି ସମସ୍ତ ହାତ ବା ଗୋଡ଼ ଇତ୍ୟାଦି ସବୁ ସେ ବୁଦ୍ଧି ପ୍ରଦାନ କରୁଛି, ଏଇଟା କର ସେଇଟା କର, ଏ ଅନୁସାରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ସେଇଭଳିଆ ସମାଜରେ ଯଦି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନେ ଠିକ୍ ଭାବରେ ରହିବେ, ଚାରି ବର୍ଣ୍ଣ ଠିକ୍ ଭାବରେ ରହିବେ, ତାହେଲେ ସମାଜ ଠିକ୍ ଭାବରେ ଚାଲିପାରିବେ। ଆଜି ସମାଜରେ ମଧ୍ୟ କଳିଙ୍ଗରେ ସମାଜରେ ଠିକ୍ ଭାବରେ ଉତ୍ସବ ସବୁ ରହୁଛି, ଠିକ୍ ଭାବରେ ସୁରୁଖୁରୁରେ ସମାଜ ଚାଲୁନି ବା ସମସ୍ତେ ଶାନ୍ତି ବା ଆନନ୍ଦ ରହିପାରୁନି, କାରଣ କ'ଣ ନା ଏ କନ୍ୟା ସମ୍ପର୍କ ନଷ୍ଟ ହୋଇଯାଇଛି। ତେଣୁ କେବଳ କ'ଣ ବର୍ତ୍ତମାନ ଯେମିତି କହିଛି କଳବ ଶୁଦ୍ଧ ସମବା କଳିଙ୍ଗରେ କେବଳ ଶୁଦ୍ଧ ହିଁ ହେଉଛନ୍ତି ସମସ୍ତେ। ତେଣୁ ପ୍ରଭୁ ଆମେ ସେଟା କହୁଛନ୍ତି, ଆମର କହିବାର ଥିଲା ଯେ ଭିଏତନାମରେ ଯେଉଁ ଆମେରିକା ଭିଏତନାମକୁ ଯୁଦ୍ଧ କଲେ ସେତେବେଳେ ଭିଏତନାମର ଲୋକମାନେ ଯେତେବେଳେ ପ୍ରତିବାସ କରି ଯୁଦ୍ଧ କଲେ ସେତେବେଳେ ଆମେରିକା ହାରିଗଲେ, ହାରିଗଲା ପରେ କ'ଣ କରିଲେ ତାଙ୍କର ସମସ୍ତଙ୍କୁ କନଷ୍ଟିଟ୍ୟୁସନ୍ କହିଲେ, ସମସ୍ତେ ସେନାମାନେ ଯୋଗ ଦେଲେ, କିନ୍ତୁ ସମସ୍ତଙ୍କର ଯେଉଁମାନଙ୍କର କ୍ଷେତ୍ରୀୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିପାରିବେ, ତେଣୁ ସେମାନେ ଇଣ୍ଟି ମୁଭମେଣ୍ଟ ଆରମ୍ଭ ହେଲା। ସେମାନେ ତାଙ୍କର ଯୋଉ ଆମର ନର୍ମାଲ ଲାଇଫ ରହିଛି, ଆମର ଯେମିତି ଆମେ ଘରେ ରହୁଛେ ବା କାର୍ଯ୍ୟ କରୁଛେ ସେସବୁ ସେସବୁ କାର୍ଯ୍ୟ ସବୁ ତ୍ୟାଗ କରୁଛନ୍ତି, ସବୁ ଡ୍ରଗ୍ ଆମେ ନେଇ ଡ୍ରଗ୍ ସେବନ କରି ମାନେ ନିଶା ସେବନ କରି ସବୁ ମାନେ ଭିକାରି ଭଳି ରାସ୍ତାରେ ପଡ଼ିଯିବ। ପ୍ରଭାତ ମାନେ ଯାଇଥିଲେ ସତ୍ୟ ଯାଇଥିଲେ ବାବାଜୀ ସ୍ଟ୍ରିଟ୍ ଯାଇଥିଲେ ଆମେରିକାର, ସେଠି ସବୁ ଲୋକମାନଙ୍କର ବେଶୀ ଆଡ଼ ଇପି ମୋମେଣ୍ଟ ଚାଲିଥିଲେ ନା ନାହିଁ ଭିଏତନାମ ଯୁଦ୍ଧ ଯୁଗରୁ ଲୋକମାନେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ, କିନ୍ତୁ ଆମେରିକା ସରକାର ତାଙ୍କୁ ଜବରଦସ୍ତି ଦେଇକି ସେମାନେ ଯୁଦ୍ଧ କରିଦେଉଛନ୍ତି, ତେଣୁକରି ସେମାନେ ଇପି ପାଲଟିଲେ। ଏବଂ ଆମେରିକା ସରକାର ଚିନ୍ତା କରିବା ନା କେମିତି ଏମାନେ ସବୁ ଡ୍ରଗ୍ ଇତ୍ୟାଦି ସେବନ କରୁଛନ୍ତି, ନିଶା ସେବନ କରୁଛନ୍ତି, କେମିତି ତାଙ୍କୁ ଭଲ କରାଯିବ, କହିଲେ ବହୁତ ତାଙ୍କର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରନ୍ତି, ସେମାନେ ନିଶା ସେଥିରୁ ମୁକ୍ତ ହେଇପାରନ୍ତି, କିନ୍ତୁ ପ୍ରଭୁପାଲ ଭାବରେ ଗଲେ ସେମାନେ ସେମାନେ ସେଇ ସବୁ ରହିଛି ଆମର ସ୍ଥାନ ରହିଛି ଏସବୁ କାରଣ ପ୍ରଭାତ ଦେଲେ ବରଂ ଯେଉଁମାନେ ଏ ମୌଳିକ ଜଗତରେ ରହିକି ଏ ମୌଳିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନେ ଆଉ ଉନ୍ନତର ଆନନ୍ଦ ପାଇନାହାନ୍ତି, ତେଣୁକରି ଯିଏ ନିଶା ସେବନ କରୁଛି ସେ ତାକୁ ଚାଲିପାରୁନି, ଯେ ଅବୈଧ ସ୍ତ୍ରୀ ସବୁ ସେ ତାକୁ ଛାଡ଼ିପାରୁନି, ଯେ ବିବାହ କରୁଛି ସେ ତାକୁ ଛାଡ଼ିପାରୁନି, ବା ଯିଏ ଆମିଷ କରୁଛି ସେ ତାକୁ ଛାଡ଼ିପାରୁନି, ଯେତେ ସରକାରଙ୍କ ଚେଷ୍ଟା ହେଲେ ମଧ୍ୟ ସେମାନେ କରିପାରୁନି, ସେମାନେ ସକ୍ସେସଫୁଲ ହେଇପାରୁନି, କିନ୍ତୁ ଗୋପାଳ ମହାରାଜ ଉନ୍ନତ ସ୍ଥାନ ଦେଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ 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 ହରେ, ଏଇ ମହାମନ୍ତ୍ର ପ୍ରଦାନ କଲେ ଯଦି ଏଇ ମନ୍ତ୍ରକୁ ଜପ କରିବା ପାଇଁ ସେ ଜପ କରେ ତା ନିଜେ ସେ ସ୍ୱାମୀକୁ ଆସ୍ୱାଦନ କରିପାରିବେ, ତେଣୁ ସେମାନେ ଯେତେବେଳେ ଉନ୍ନତ ସ୍ୱାଦ ପାଇବେ ତେଣୁ ସେମାନେ ସେସବୁ ଛାଡ଼ିଦେଲେ, ସେମାନେ ସେ କ୍ଲାସ କରୁଥିଲେ ଅବୈଧ ସ୍ତ୍ରୀ ସମସ୍ୟା ସେସବୁ ଖୁବ ସ୍ୱାଦ ସବୁ ଛାଡ଼ିପାରିବେ, ଅନ୍ୟମାନେ ଆମେ ଦେଖିବା ଯଦି ପାଠଟେ କହିଥିଲୁ ତାକୁ ଛାଡ଼ିପାରୁନୁ, କିନ୍ତୁ ଆମେ ଯଦି ସେମାନେ ଏଇ ଆମର ଭଗବାନଙ୍କ ନାମ କରିବେ ବା ଭଗବାନଙ୍କ ସମ କରିବେ ତାହେଲେ ସେସବୁ ବହୁତ ସ୍ୱାଦରେ ଛାଡ଼ିପାରିବେ, ତେଣୁ ଆମେ ସେସବୁ କାରଣ ହେଉଥିଲା କ'ଣ ନା ସେ ସେମାନେ ଇମ୍ପ୍ରୁଭମେଣ୍ଟ ଜାଗାରେ କାରଣ ହେଉଛି କ'ଣ ନା ଯେଉଁମାନଙ୍କର ଯୁଦ୍ଧ କରିବାର ସ୍ୱଭାବ ନାହିଁ ତାଙ୍କୁ ଜବରଦସ୍ତି ଯୁଦ୍ଧ କରିବାର ସେମାନେ ସବୁ ବୁଝିପାରିବେ, ତେଣୁ ଇଏ କ୍ଷେତ୍ରର ସ୍ୱଭାବ ହେଉଛି କ'ଣ ନା ସେମାନେ
যুদ্ধে পারিবে না। এখন সে রয়েছে রক্তা রয়েছে ইতিহাসে
সেখানে যুদ্ধ করে আলোচনা করছে করে যুদ্ধ করছে সেখানে ক্ষেত্রে জিতলে
সহস্র ভাষার আশ্রয় হৃদয়
almost the same as all these systems of Kauchi. Dhartarashtrani, Uttarashtrani, 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 ଯେଉଁମାନେ ଭାବାସ ତାନ୍ତ୍ର ଆଶ୍ରୟ ନେଇଛନ୍ତି ସେମାନେ କୌଣସି ପରିସ୍ଥିତିରେ ଭୟଭୀତ ହେବେ, କିନ୍ତୁ ଯେଉଁମାନେ ଭାବାସ ତାନ୍ତ୍ର ଆଶ୍ରୟ ନେଇନାହାନ୍ତି ସେ ଭୟଭୀତ ହେବେ। ବିଭିନ୍ନ ପରିସ୍ଥିତି ବହୁତ ଦେଖା ଦ୍ୱାରା ପରିସ୍ଥିତି ହେଉଛି ସେଇଟା ବିପଦ ଆସ ସବୁବେଳେ ବିପଦ ଆସ ବିପଦ ପଦମ ପଦମ ପ୍ରତି ପଦ ବିପଦ ହେଉଛି, କିନ୍ତୁ ଯେଉଁମାନେ ଭାବାସ ତାନ୍ତ୍ର ଆଶ୍ରୟ ନେଇଛନ୍ତି ସେମାନେ କେବେ ସେଟା ବିପଦ ଯେତେବେଳେ ସେମାନେ পুলিশ ডিপার্টমেন্ট মানে তেমনি এই ভূত জগৎ হচ্ছে ভগবানঙ্কর পুলিশ ডিপার্টমেন্ট বা মায়া মায়া ভূত যেখানে সমস্ত বদলে গেছে যেখানে ভগবান ঢুকেছে তেমনি সেমান এটি বিভিন্ন প্রকার দ্বন্দ্বের ব্যবস্থা করা যাচ্ছে পিতা প্রশ্ন সম্মুখ হচ্ছে জন্মমুখ যারা কালী মুক্ত হয়ে সাত দর্শন পূর্ব সে আপনি খাইছে কিন্তু সনাতন গোস্বামী মা কে আমি কেন আমি যাবে যেমন দুজন ব্যক্তি সেমানে এটা পচারে কাহিঁকি এ বন্ধু জগতরে এত সব দুঃখ রয়েছে আমি না জানি না কাহিঁকি দুঃখ সুদান কিন্তু আমার এই বন্ধু ব্যক্তি কথা কত বিদ্যা ভাবছেন কিন্তু প্রকৃতরে সেমানে জানি এই বন্ধু জগতরে কাহিঁকি দুঃখ সুদান সেমানে তারা বিশ্বাস করছে আমি গোটে দিন আসলে তোমাকে আমি বুঝতে পারি এই বলে আমি তাকে বিশ্বাস করছি কিন্তু সে দিন কেমন আসিল তুমি যাই হোক আমার তো ভয় হচ্ছে কাহিঁকি না ভয় বিদ্যা নির্দেশিতা ঈশা দর্শ বিপর্যয় তন্মায়া কুঠামন্তম প্রত্যেক ইয়েসু দেবতা আমার নবজন্ম একটা একটা নিয়ম কৌশল তারপর একটা সুন্দর বিদ্যাধ্যায় দ্বিতীয় অভিনেশ দ্বিতীয় অভিনেশ হচ্ছে যেতবে আমি ভগবান ভুলে যাচ্ছে যেতবে আমার মায়া মায়ার অভিনেশ আসুচি সেতবে ভয় আসুচি যেমনি আমি শুয়ে পড়লে স্বপ্ন দেখিলে একটা ভয় আসুচি কিন্তু যেতবে স্বপ্নরু নিজা স্বপ্ন জাগরণ জাগরণ হয়ে যাচ্ছি সেতবে সে ভয় যাচ্ছে তাহলে সে ভয় আমি যেতবে ভগবান ভুলে যাচ্ছে সেতবে ভয় আসুচি দ্বিতীয় অভিনেশ
তেমনি আমি সেটা চিন্তা করি আমি যে প্রকৃত যদি দুঃখ পাইবার কথা
ancora uno si è attaccato.
Non è anche il vero, non è anche il vero.
E non è anche il vero, dopo un caio con la chiesa, che non ha fatto la frase, non è vero. E anzi, vedi, non ti potessi fare.
Ma se non si è potuto intendere,
il vero non è il vero, non è il vero. Se non è il vero, ma l'altra parte non è il vero. Cioè, dei santi, se non è, non ti potessi fare, ma se non è, non ti potrei. Ma dica io.
Però non, già tu,
no, oggi no, e io ho tutti i assisti, devo limitarmi a spaziali, limitarmi a spaziali. Limitarmi a cosa? È solo, ecco, limitarmi a dire quello che ho detto sul posto di, se danzo ho solo sempre questo, ho solo sempre, e capo sulla roba, si capo sul capo, e su quello che sta nel problema. Quello che è il buono santico, la mamma, la mamma, Adamnya nasib kuliah Krishna, Adamnya kuliah Buddha, Adamnya kalau di Krishna, perusahaan di kuliah Sikha, ini suku setelah kelas Mena, dia akhir kuliah Sikha. Ini suku kuali, kuliah kuliah kuliah, iya iya apa, kan saya kuliah lagi. Itu kuliah, betul ya. Bahawa sesuatu dahasa itu bukti, itu nama lantai sih, sama bukti itu bahawa nampan itu. Itu lagi, ada nama bahawa kesehatan di B, bahawa sesuatu itu. Sama bukti itu, sebenarnya sudah sambil berbentuk
Gracias.